ओम शांति। 16 मार्च 2026 मसीहार साकार महावाक्य मिठे बच्चे तुम मानू सदगतिर सबुठारु नियारा मत मिलुछि कि बेहदर सबु धर्म को त्याग करी आत्म अभिमानी हो एवं केवल मते ही मने पकाओ। प्रश्न जो मैंने परमात्मा को नाम रूपरु अलगा कहुछंती से मानों को तुमे क्यों प्रश्न पचारी पारिबो। उत्तर से मानों को पचारो गीतारे जहाँ देखा जाएची अर्जुन को अखंड ज्योति स्वरूपर साक्षात्कार हला कहिले बंद करो मु सहन करी पारु नहीं तेबे पुनी आपण माने नाम रूपरु अलगा बोली किपरी कहुछंती। बाबा कहुछंती मु तुम मानकर पिता अटे पितार रूप को देखी संतान खुशी हुई थाए से किपरी कहिब जे मु सहन करी पारु नहीं। गीत तेरे द्वार खड़ा। ओम शांति। भक्त माने कहुछंती आमे बहुत कांगाल हो जाइछो हे बाबा आम समस्तंकर झूला भरी दियो। भक्त जन्म परे जन्म एहा गायन करी चली छंती सत्य जुगरे भक्ति न थाए सेठारे पवित्र देवी देवता माने रुहंती भक्तों को केबे देवता बोली कहा जाए नहीं। जो माने स्वर्गवासी देवी देवता हुई थांती से माने पुनर्जन्म नहीं नरकवासी पुजारी भक्त कांगाल हुई थांती। बाबा बसी पिलामानों को बुझाऊ छंती बाबा को जने हेले मनुष्य जाने नहंती। बाबा जत्ते बड़े आसिबे सेत्ते बड़े निजरो परिचय देबे भगवान को ही बाबा कहा जाउ। सब भक्तों कर भगवान जने बाकी समस्ते भक्त अटंती चर्च को जाउ छंती निश्चय भक्त हेले ना। वर्तमान समस्ते पतित तम प्रधान होई पड़ी छंती सेथी पै डाकु छंती हे पतित पावन आस हे बाबा आम भक्त मानकर झूलामुणि भरि दियो। भक्त भगवान को धन मागुछंती तुम्हें माने कौन मागुछ तुम्हें कहुच बाबा आम को स्वर्गर मालिक कर दिये सेठारे असरंती धन रहिबो हीरा निरार महल हेब एवे तुम्हें जानिछ आमे भगवान द्वारा त्योजुगी राजत्वर संपत्ति प्राप्त करुछु एहा सच्चा गीता अटे से गीता नुहे से माने पुस्तक आदि भक्ति मार्ग पै तैयारी करी छंती को भगवान ज्ञान देई नहंती। भगवान वर्तमान नररु नारायण कराइबा पै राजयुग सिखाउ छंती राजांक सहित प्रजा मध्य निश्चय रहिबे केवल लक्ष्मी नारायण तो हेबे नहीं सारा राजधानी तैयारी हेबो। एबे तुम्हें संतान माने जानुछ जे भगवान किए आउ कौनसी मनुष्य मात्र के एक था जाने नहंती। बाबा कहुछंती तुम्हें कहुछ ओ गॉड फादर हे ईश्वर पिता तेबे कह तुम ईश्वर पितांकर नाम रूप देश काल कण ना भगवान को जानी छंती ना तांकर रचना को जानी छंती। बाबा आसी कहुछंती मु कल्प कल्प संगमरे आसुछि सारा रचनार आदि मध्य अंतर रहस्य मु रचयिता ही आसी बुझाउछि अनेक तो कहुछंती से नाम रूपरु अलगा अटंती से धरा को आसी पारिबे नहीं किंतु तुम्हें जानी छजे बाबा आसी छंती निराकारंकर शिव जयंती गायन कराजिबा सहित श्रीकृष्ण जयंती मध्य गायन कराजाउछि तबे शिव जयंती केबे होछि ताहा जानिबा उचित ना। जेमिति ख्रिस्टियन माने जानिछंती जे ख्रिस्टंकर जन्म केबे होइथिला ख्रिस्टियन धर्म केबे स्थापन होइथिला ଏହା ତ ଭାରତର କଥା ଅଟେ। ଭଗବାନ ଭାରତର ଝୁଲା କେବେ ଭରପୁର କରୁଛନ୍ତି? ଭକ୍ତମାନେ ଡାକୁଛନ୍ତି, ହେ ଭଗବାନ ଝୁଲା ମୁଣି ଭରିଦିଅ, ସଦ୍ଗତିକୁ ନେଇଯାଅ, କାହିଁକି ନା ଆମେ ଦୁର୍ଗତିରେ ପଡ଼ିଛୁ, ତମ ପ୍ରଧାନ ହୋଇଯାଇଛୁ। ଆତ୍ମା ହିଁ ଶରୀର ସହିତ ସବୁକିଛି ଭୋଗ କରୁଛି। କେତେକ ମନୁଷ୍ୟ ସାଧୁ ସନ୍ଥ ଆଦି କହୁଛନ୍ତି ଯେ ଆତ୍ମା ନିର୍ଲେପ ଅଟେ, କହନ୍ତି ମଧ୍ୟ ଯେ ଆତ୍ମାରେ ହିଁ ଭଲ ଏବଂ ମନ୍ଦ ସଂସ୍କାର ରହିଛି, ଏହି ଆଧାରରେ ଆତ୍ମା ଜନ୍ମ ନେଇଥାଏ। ପୁଣି କହନ୍ତି ଆତ୍ମା ତ ନିର୍ଲେପ ଅଟେ, ଜଣେ ହେଲେ ବୁଦ୍ଧିମାନ ମନୁଷ୍ୟ ନାହାନ୍ତି ଯିଏ ବୁଝାଇ ପାରିବେ। ଏଥିରେ ମଧ୍ୟ ଅନେକ ମତ ରହିଛି। ଯେଉଁମାନେ ଗୃହ ତ୍ୟାଗ କରି ଜଙ୍ଗଲକୁ ଯାଉଛନ୍ତି ସେମାନେ ଶାସ୍ତ୍ର ତିଆରି କରୁଛନ୍ତି। ଶ୍ରୀମଦ୍ ଭଗବତ ଗୀତା ହେଉଛି ଗୋଟିଏ। ବ୍ୟାସଦେବ ଯେଉଁ ଶ୍ଲୋକ ଆଦି ରଚନା କରିଛନ୍ତି ତାହା ଭଗବାନ କହିନାହାନ୍ତି। ନିରାକାର ଭଗବାନ ଯିଏ ଜ୍ଞାନର ସାଗର ଅଟନ୍ତି, ସେ ବସି ପିଲାମାନଙ୍କୁ ବୁଝାଉଛନ୍ତି ଯେ ଭଗବାନ ଜଣେ ଅଟନ୍ତି। ଭାରତବାସୀଙ୍କୁ ଏକଥା ଜଣା ନାହିଁ, ଗାୟନ ମଧ୍ୟ କରନ୍ତି, ଈଶ୍ୱରଙ୍କର ଗତି ମତ ଅଲଗା। ଆଚ୍ଛା, କେଉଁ ଗତି ମତ ଅଲଗା ଅଟେ? ଈଶ୍ୱରଙ୍କର ଗତି ମତ ଅଲଗା ଏକଥା କିଏ କହୁଛନ୍ତି? ଆତ୍ମା କହୁଛି ତାର ସଦ୍ଗତି ପାଇଁ ଯେଉଁ ମତ ରହିଛି ତାକୁ ହିଁ ଶ୍ରୀମତ ବୋଲି କୁହାଯାଏ। କଳ୍ପ କଳ୍ପ ତୁମକୁ ଆସି ବୁଝାଉଛି ମନ ମନା ଭବ, ଦେହର ସବୁ ଧର୍ମ ତ୍ୟାଗ କରି ଆତ୍ମ ଅଭିମାନୀ ହୁଅ ଏବଂ କେବଳ ମତେ ମନେ ପକାଅ। ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ। ଏହି ରାଜଯୁଗର ଲକ୍ଷ୍ୟ ହିଁ ହେଉଛି ଲକ୍ଷ୍ମୀ ନାରାୟଣ ହେବା। ହଦ୍ର ପାଠ ପଢି ଏହି ରାଜା ହେଉନାହାନ୍ତି? ଏପରି କୌଣସି ସ୍କୁଲ ନାହିଁ, ଗୀତାରେ ହିଁ ଅଛି। ମୁଁ ତୁମମାନଙ୍କୁ ରାଜଯୁଗ ଶିଖାଉଛି। ମୁଁ ଆସୁଛି ସେତେବେଳେ ଯେତେବେଳେ କୌଣସି ରାଜାଙ୍କର ରାଜ୍ୟ ନଥାଏ, ମତେ ଜଣେ ହେଲେ ବି ମନୁଷ୍ୟ ବିଲକୁଲ ଜାଣିନାହାନ୍ତି। ବାବା କହୁଛନ୍ତି ତୁମମାନେ ଯେଉଁ ଏତେ ବଡ଼ ଲିଙ୍ଗ ତିଆରି କରିଛ ତାହା ମୋର ରୂପ ନୁହେଁ। ମନୁଷ୍ୟ କହିଦେଉଛନ୍ତି ଯେ ଅଖଣ୍ଡ ଜ୍ୟୋତି ରୂପ ପରମାତ୍ମା ତେଜୁମୟ ଅଟନ୍ତି। ଅର୍ଜୁନ ଦେଖି କହିଲେ ବନ୍ଦ କର, ମୁଁ ସହନ କରିପାରୁ ନାହିଁ। ଆରେ, ସନ୍ତାନ ତାର ପିତାର ରୂପକୁ ଦେଖି ସହନ କରିପାରିବ ନାହିଁ, ଏହା କିପରି ହୋଇପାରିବ? ପିଲା ତ ପିତାଙ୍କୁ ଦେଖି ଖୁସି ହେବ ନା? ବାବା କହୁଛନ୍ତି ମୋର ରୂପ ଏପରି ନୁହେଁ, ମୁଁ ହେଉଛି ପରମ ପିତା ଅର୍ଥାତ୍ ବ୍ରହ୍ମ ତତ୍ତ୍ୱରେ ରହୁଥିବା ପରମ ଆତ୍ମା ଅର୍ଥାତ୍ ପରମାତ୍ମା। ଗାୟନ କରୁଛନ୍ତି ପରମାତ୍ମା ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟନ୍ତି, ତାଙ୍କର ଭକ୍ତମାନେ ମହିମା କରୁଛନ୍ତି। ସତ୍ୟଯୁଗ ତ୍ରେତାଯୁଗରେ କେହି ମହିମା କରନ୍ତି ନାହିଁ, କାହିଁକି ନା ସେଠାରେ ଅସରନ୍ତି ସୁଖ ରହିଛି। ଗାୟନ କରନ୍ତି ଦୁଃଖରେ ସ୍ମରଣ ସମସ୍ତେ କରନ୍ତି, ସୁଖରେ କେହି କରନ୍ତି ନାହିଁ, ଏହାର ମଧ୍ୟ ଅର୍ଥ ବୁଝୁନାହାନ୍ତି। ଶୁଆ ସଦୃଶ ସମସ୍ତେ କହୁଛନ୍ତି ସୁଖ ଏବଂ ଦୁଃଖ କେବେ ହେଉଛି? ଏହା ଭାରତର ହିଁ କଥା ଅଟେ। 5000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ପୁଣି ତ୍ରେତାରେ ଦୁଇ କଳା କମ ହୋଇଗଲା। ସତ୍ୟଯୁଗ ତ୍ରେତାଯୁଗରେ ଦୁଃଖର ନାମ ନଥାଏ, କାରଣ ତାହା ସୁଖଧାମ ଅଟେ। ସ୍ୱର୍ଗ କହିବା ଦ୍ୱାରା ମୁଖ ମିଠା ହେଇଯାଉଛି, ସ୍ୱର୍ଗରେ ପୁଣି ଦୁଃଖ କେଉଁଠାରୁ ଆସିବ? କହନ୍ତି ମଧ୍ୟ ସେଠାରେ କଂସ ଜରାସନ୍ଧ ଆଦି ଥିଲେ, କିନ୍ତୁ ଏହା ହୋଇପାରିବ ନାହିଁ। ଭକ୍ତମାନେ ଭାବୁଛନ୍ତି ଯେ ଆମେ ନବଦ୍ଧା ଭକ୍ତି କରୁଥିବାରୁ ସାକ୍ଷାତକାର ହେଉଛି। ସାକ୍ଷାତକାର ହେବା ଅର୍ଥାତ୍ ଆମକୁ ଭଗବାନ ମିଳିଗଲେ, ଲକ୍ଷ୍ମୀଙ୍କର ପୂଜା କଲେ, ତାଙ୍କର ଦର୍ଶନ ହେଲା, ବାସ୍ ଆମେ ପାର ହୋଇଗଲୁ, ଏଥିରେ ହିଁ ଖୁସି ହୋଇଯାଉଛନ୍ତି। କିନ୍ତୁ ଏଥିରେ କିଛି ହେଲେ ନାହିଁ, କେବଳ ଅଳ୍ପ କାଳ ପାଇଁ ସୁଖ ମିଳିଥାଏ। ଦର୍ଶନ ହେଲା ଖଲାସ, ଏପରି ନୁହେଁ ଯେ ମୁକ୍ତି ଜୀବନ ମୁକ୍ତି ପାଇଗଲେ, ଏମିତି କିଛି ବି ହେଉନାହିଁ। ବାବା ସିଢି ଚିତ୍ର ଉପରେ ମଧ୍ୟ ବୁଝାଉଛନ୍ତି, ଭାରତ ଉଚ୍ଚରୁ ଉଚ୍ଚ ଥିଲା, ଭଗବାନ ମଧ୍ୟ ଉଚ୍ଚରୁ ଉଚ୍ଚ ଅଟନ୍ତି। ଭାରତରେ ଏ ଲକ୍ଷ୍ମୀନାରାୟଣଙ୍କୁ ହିଁ ଉଚ୍ଚରୁ ଉଚ୍ଚ ସମ୍ପତ୍ତି ମିଳୁଛି, ଯେତେବେଳେ କି ସ୍ୱର୍ଗ ଥିଲା ସତୁ ପ୍ରଧାନ ଥିଲେ। କଳିଯୁଗ ଅନ୍ତରେ ସବୁ ତମ ପ୍ରଧାନ ହେଉଛନ୍ତି, ଡାକୁଛନ୍ତି ଯେ ଆମେ ବିଲକୁଲ ପତିତ ହୋଇଯାଇଛୁ। ବାବା କହୁଛନ୍ତି, ମୁଁ କଳ୍ପର ସଙ୍ଗମ ଯୁଗରେ ଆସୁଛି ତୁମକୁ ରାଜଯୁଗ ଶିଖାଇବା ପାଇଁ। ମୁଁ ଯିଏ ଯେପରି ଅଟେ, ଯଥାର୍ଥ ରୀତିରେ ମତେ କେହି ଜାଣିନାହାନ୍ତି। ତୁମମାନଙ୍କ ମଧ୍ୟରେ ବି ପୁରୁଷାର୍ଥର କ୍ରମ ଅନୁସାରେ ମତେ ଜାଣିଛନ୍ତି। ସେହି ଚିତ୍ର ଦେଖାଇବା ଉଚିତ, ଏହା ଭାରତର ସିଢି ଅଟେ। ସତ୍ୟଯୁଗରେ ଦେବୀ ଦେବତା ଥିଲେ, 5000 ବର୍ଷ ପୂର୍ବରୁ ଭାରତ ଏହିପରି ଥିଲା। ଶାସ୍ତ୍ରରେ କଳ୍ପକୁ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି। ବାବା କହୁଛନ୍ତି, କଳ୍ପ ଲକ୍ଷ ଲକ୍ଷ ବର୍ଷର ନୁହେଁ, 5000 ବର୍ଷର ଅଟେ। ସତ୍ୟଯୁଗ ତ୍ରେତା ଯୁଗ ନୂଆ ଦୁନିଆ, ଦ୍ୱାପର କଳିଯୁଗ ପୁରୁଣା ଦୁନିଆ, ଅଧା ଅଧା ହେଉଛି ନା। ନୂଆ ଦୁନିଆରେ ତୁମେ ଭାରତବାସୀ ମାନେ ଥିଲ, ବାବା ବୁଝାଉଛନ୍ତି, ମଧୁର ସନ୍ତାନ ମାନେ। ଏବେ ତୁମେ ନିଜର ଜନ୍ମକୁ ଜାଣିଛ, ବାକି କୌଣସି ରଥ ଆଦିର କଥା ନୁହେଁ। ଶ୍ରୀକୃଷ୍ଣ ତ ସତ୍ୟଯୁଗର ରାଜକୁମାର ଅଟନ୍ତି, ତାଙ୍କର ସେହି ରୂପ ଦିବ୍ୟ ଦୃଷ୍ଟି ବିନା ଦେଖାଯାଇ ପାରିବ ନାହିଁ। ଏଇ ଚୈତନ୍ୟ ରୂପ ତ ସତ୍ୟଯୁଗରେ ଥିଲା, ପୁଣି କେବେ ସେହି ରୂପ ମିଳିପାରିବ ନାହିଁ। ନାମ ରୂପ ଦେଶ କାଳ ବଦଳି ଯାଉଛି, 84 ଜନ୍ମ ନେଉଛନ୍ତି, 84 ଜନ୍ମରେ 84 ମାତା ପିତା ମିଳୁଛନ୍ତି, ଭିନ୍ନ ଭିନ୍ନ ନାମ ରୂପରେ କାର୍ଯ୍ୟ ରହୁଛି, ଏହା ଭାରତର ହିଁ ସିଦ୍ଧି ଅଟେ। ଏବେ ତୁମେ ହେଉଛ ବ୍ରାହ୍ମଣ କୁଳଭୂଷଣ, ବାବା କଳ୍ପ ପୂର୍ବରୁ ମଧ୍ୟ ଆସି ତୁମକୁ ଦେବୀ ଦେବତା କରିଥିଲେ, ସେଠାରେ ତୁମେ ସର୍ବୋତ୍ତମ କର୍ମ କରୁଥିଲ, ତୁମେ 21 ଜନ୍ମ ସଦା ସୁଖୀ ଥିଲ, ପୁଣି ତୁମକୁ ଏଇ ଦୁର୍ଗତିରେ କିଏ ପହଞ୍ଚାଇଲା। ମୁଁ କଳ୍ପ ପୂର୍ବରୁ ତୁମକୁ ସଦ୍ଗତି ଦେଇଥିଲି, 84 ଜନ୍ମ ନେଇ ନିଶ୍ଚୟ ତଳକୁ ଓହ୍ଲାଇବାକୁ ପଡିବ। ସୂର୍ଯ୍ୟ ବଂଶରେ 8 ଜନ୍ମ, ଚନ୍ଦ୍ର ବଂଶରେ 12 ଜନ୍ମ, ପୁଣି ଏହିପରି ତଳକୁ ଓହ୍ଲାଇ ଆସିଛ। ତୁମେ ହିଁ ପୂଜ୍ୟ ଦେବତା ଥିଲ, ତୁମେ ହିଁ ପୂଜାରୀ ପତିତ ହୋଇଛ। ଭାରତ ଏବେ କାଙ୍ଗାଳ ହୋଇଯାଇଛି, ଭଗବାନ ବାଚ, ତୁମେ ଶତ ପ୍ରତିଶତ ପବିତ୍ର, ସାହୁକାର, ସ୍ୱାସ୍ଥ୍ୟବାନ, ଧନବାନ ଥିଲ, କୌଣସି ରୋଗ ବା ଦୁଃଖର କଥା ନଥିଲା, ସୁଖଧାମ ଥିଲା, ତାକୁ ଗାର୍ଡନ ଅଫ୍ ଆହ୍ଲା ଅର୍ଥାତ ଆହ୍ଲାଙ୍କର ବଗିଚା କୁହାଯାଏ। ଆହ୍ଲା ସ୍ୱର୍ଗର ବଗିଚା ସ୍ଥାପନ କରିଥିଲେ, ଯେଉଁମାନେ ଦେବୀ ଦେବତା ଥିଲେ ସେମାନେ ଏବେ କଣ୍ଟା ହୋଇଯାଇଛନ୍ତି, ଏବେ ଜଙ୍ଗଲ ହୋଇଯାଇଛି, ଜଙ୍ଗଲରେ କଣ୍ଟା ରହିଥାଏ। ବାବା କହୁଛନ୍ତି, କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର, ଇଆଦି ମଧ୍ୟ ଅନ୍ତ ତୁମକୁ ଦୁଃଖ ଦେଇଛି, ପରସ୍ପର ପ୍ରତି କାମ ଦୃଷ୍ଟି ରଖିବା ଏହା ସବୁଠାରୁ ବଡ଼ ପାପ ଅଟେ। ବାବା ବସି ନିଜର ପରିଚୟ ଦେଉଛନ୍ତି ଯେ ମୁଁ ପରମଧାମ ନିବାସୀ ପରମ ଆତ୍ମା ଅଟେ। ମତେ କହୁଛନ୍ତି, ମୁଁ ସୃଷ୍ଟିର ବୀଜର ପରମାତ୍ମା, ମୁଁ ସମସ୍ତଙ୍କର ପିତା ଅଟେ। ସବୁ ଆତ୍ମା ମାନେ ବାବାଙ୍କୁ ଡାକୁଛନ୍ତି, ହେ ପରମ ପିତା ପରମାତ୍ମା ଆସ। ତୁମ ଆତ୍ମା ପରି ପରମାତ୍ମା ବାବା ମଧ୍ୟ ତାରକା ସଦୃଶ ଅଟନ୍ତି, ଛୋଟ ବଡ଼ ନୁହେଁ। ବାବା କହୁଛନ୍ତି, ମୁଁ ଆଙ୍ଗୁଠି ଭଳି ମଧ୍ୟ ନୁହେଁ, ମୁଁ ପରମ ଆତ୍ମା ଅଟେ, ତୁମ ସମସ୍ତଙ୍କର ପିତା, ତାଙ୍କୁ ପରମ ପିତା ଜ୍ଞାନର ସାଗର କୁହାଯାଏ। ବାବା ବୁଝାଉଛନ୍ତି, ମୋ ଜ୍ଞାନର ସାଗର ମନୁଷ୍ୟ ସୃଷ୍ଟିର ବିଜରୂପ ଅଟେ। ଭକ୍ତମାନେ ମୋତେ କହୁଛନ୍ତି ଯେ ପରମାତ୍ମା ସତ ଚିତ୍ ଆନନ୍ଦ ସ୍ୱରୂପ ଜ୍ଞାନର ସାଗର ସୁଖର ସାଗର ଅଟନ୍ତି। ମୋର କେତେ ମହିମା ରହିଛି ଯଦି ମୋର ନାମ ରୂପ ଦେଶ କାଳ ନାହିଁ ତେବେ କାହାକୁ ଡାକିବେ। ସାଧୁ ସନ୍ଥାରି ସମସ୍ତେ ତୁମକୁ ଭକ୍ତି ମାର୍ଗର ଶାସ୍ତ୍ର ଶୁଣାଉଛନ୍ତି। ମୁଁ ଆସି ତୁମକୁ ରାଜଯୋଗ ଶିଖାଉଛି, ବାବା ବୁଝାଉଛନ୍ତି। ତୁମେ ପତିତ ପାବନ ଜ୍ଞାନର ସାଗର ମତେ ହିଁ କହୁଛ, ତୁମେ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହେଉଛ। ଜ୍ଞାନ ଦ୍ଵାରା ସଦ୍ଗତି ମିଳିଯାଉଛି, ଭାରତକୁ ବାବା ହିଁ ସଦ୍ଗତି ଦେବେ। ସମସ୍ତଙ୍କର ସଦ୍ଗତି ଦାତା ଜଣେ, ସମସ୍ତଙ୍କର ଦୁର୍ଗତି ପୁଣି କିଏ କରୁଛି? ରାବଣ। ତୁମକୁ ଏବେ ଏକଥା କିଏ ବୁଝାଉଛନ୍ତି? ଇଏ ହେଉଛନ୍ତି ପରମ ଆତ୍ମା। ଆତ୍ମା ତ ଏକ ତାରକା ସଦୃଶ ବହୁତ ସୂକ୍ଷ୍ମ ଅଟେ। ପରମାତ୍ମା ମଧ୍ୟ ଡ୍ରାମାରେ ଅଭିନୟ କରୁଛନ୍ତି, ସେ ରଚୟିତା ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତା ଅଟନ୍ତି। ବାବା ବୁଝାଉଛନ୍ତି ଯେ ଉଚ୍ଚରୁ ଉଚ୍ଚ ପାଠଧାରୀ କିଏ? ଉଚ୍ଚରୁ ଉଚ୍ଚ ଭଗବାନ ଯାହାଙ୍କ ସହିତ ତୁମେ ଆତ୍ମାମାନେ ରହୁଛ। କହୁଛନ୍ତି ମଧ୍ୟ ପରମାତ୍ମା ସମସ୍ତଙ୍କୁ ପଠାଉଛନ୍ତି, ଏହା ମଧ୍ୟ ବୁଝିବାର କଥା। ରାମା ତ ଅନାଦି ଅଟେ। ବାବା କହୁଛନ୍ତି ମତେ ତୁମେ ଜ୍ଞାନର ସାଗର, ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନତା କହୁଛ। ବର୍ତ୍ତମାନ ଯେଉଁ ଶାସ୍ତ୍ର ଆଦି ପଢୁଛନ୍ତି ଏହାକୁ ବାବା ଜାଣିଛନ୍ତି। ବାବା କହୁଛନ୍ତି ଯେ ମୁଁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ଵାରା ସବୁ ଶାସ୍ତ୍ର ସାର କଥା ତୁମକୁ ଆସି ବୁଝାଉଛି, ଦେଖାଉଛନ୍ତି। ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ ତେବେ କେଉଁଠୁ ବାହାରିଲେ? ମନୁଷ୍ୟ ତ ନିଶ୍ଚୟ ଏହିଠାରେ ହିଁ ହେବେ ନା। ଏହାଙ୍କ ନାଭିରୁ ବ୍ରହ୍ମା ବାହାରିଲେ ପୁଣି ଭଗବାନ ଆସି ଏହାଙ୍କ ଦ୍ଵାରା ସବୁ ବେଦ ଶାସ୍ତ୍ରର ସାର ଶୁଣାଉଛନ୍ତି, ନିଜର ମଧ୍ୟ ନାମ ରୂପ ଦେଶ କାଳ ବୁଝାଉଛନ୍ତି। ସେ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟନ୍ତି ନା। ଏ ବୃକ୍ଷର ଉତ୍ପତ୍ତି ପାଳନା ବିନାଶ କିପରି ହେଉଛି ଏ କଥା କେହି ବି ଜାଣିନାହାନ୍ତି। ଏହାକୁ ବିଭିନ୍ନ ଧର୍ମର ବୃକ୍ଷ କୁହାଯାଉଛି। ସମସ୍ତେ କ୍ରମାନ୍ୱୟରେ ନିଜ ସମୟରେ ଆସୁଛନ୍ତି। ପ୍ରଥମ ନମ୍ବରରେ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି, ସେହି ଧର୍ମ ଏବେ ନାହିଁ। ବାବା କହୁଛନ୍ତି କେତେ ତୁଚ୍ଛ ବୁଦ୍ଧି ହୋଇଗଲାଣି। ଦେବତାମାନଙ୍କର ଲକ୍ଷ୍ମୀନାରାୟଣଙ୍କର ପୂଜା କରୁଛନ୍ତି, କିନ୍ତୁ ତାଙ୍କର ରାଜ୍ୟ ଏହି ସୃଷ୍ଟି ଉପରେ କେବେ ଥିଲା ତାହା କିଛି ହେଲେ ଜାଣିନାହାନ୍ତି। ଏବେ ଭାରତର ସେହି ଦେବତା ଧର୍ମ ହିଁ ନାହିଁ, କେବଳ ଚିତ୍ର ରହିଯାଇଛି। ଆଚ୍ଛା ମିଠା ମିଠା ଶିକିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ମାଷ୍ଟର ଜ୍ଞାନର ସାଗର ହୋଇ ପତିତରୁ ପାବନ ହେବାର ସେବା କରିବାକୁ ହେବ। ବାବା ଯେଉଁଭଳି ସବୁ ଶାସ୍ତ୍ରର ସାରମର୍ମ ଶୁଣାଉଛନ୍ତି ସେଗୁଡ଼ିକୁ ବୁଦ୍ଧିରେ ରଖି ସଦା ହର୍ଷିତ ରହିବାକୁ ହେବ। ଦୁଇ ନମ୍ବର, ଏକମାତ୍ର ବାବାଙ୍କର ଶ୍ରୀମତ ପ୍ରତ୍ୟେକ ମୁହୂର୍ତ୍ତରେ ପାଳନ କରିବାକୁ ହେବ। ଦେହର ସବୁ ଧର୍ମ ତ୍ୟାଗ କରି ଆତ୍ମଅଭିମାନୀ ହେବାର ମେହନତ କରିବାକୁ ହେବ। ବରଦାନ ବିସ୍ତାରକୁ ସାରରେ ଅର୍ଥାତ୍ ସାରାଂଶରେ ସମାହିତ କରି ନିଜର ଶ୍ରେଷ୍ଠ ସ୍ଥିତି ନିର୍ମାଣ କରୁଥିବା ବାବାଙ୍କ ସମାନ ଲାଇଟ୍ ମାଇଟ୍ ହାଉସ୍ ଭବ। ବାବାଙ୍କ ସମାନ ଲାଇଟ୍ ମାଇଟ୍ ହାଉସ୍ ହେବା ପାଇଁ ଯଦି କୌଣସି ବି କଥାକୁ ଦେଖୁଛ ବା ଶୁଣୁଛ ତେବେ ତାର ସାରାଂଶକୁ ଜାଣି ଗୋଟିଏ ସେକେଣ୍ଡ ଭିତରେ ସମାହିତ କରିଦେବା ବା ପରିବର୍ତ୍ତନ କରିଦେବାର ଅଭ୍ୟାସ କର। କାହିଁକି କ'ଣର ବିସ୍ତାର ଭିତରକୁ ଯାଏ ନାହିଁ? କାହିଁକି କୌଣସି କଥାର ବିସ୍ତାରକୁ ଯିବା ଦ୍ଵାରା ସମୟ ଏବଂ ଶକ୍ତି ବ୍ୟର୍ଥରେ ନଷ୍ଟ ହୋଇଥାଏ। ତେଣୁ ବିସ୍ତାରକୁ ସଙ୍କୁଚିତ କରି ସାର ସ୍ୱରୂପରେ ସ୍ଥିତ ହେବାର ଅଭ୍ୟାସ କର। ଏହାଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଗୋଟିଏ ସେକେଣ୍ଡ ଭିତରେ ସାରା ଜ୍ଞାନର ସାରାଂଶର ଅନୁଭବ କରାଇପାରିବ। ସ୍ଲୋଗାନ, ଯଦି ନିଜର ମନୋବୃତ୍ତିକୁ ଶକ୍ତିଶାଳୀ କରିଦେବ ତେବେ ସେବାର ବୃଦ୍ଧି ସ୍ୱତଃ ହୋଇଯିବ। ଅବ୍ୟକ୍ତି ସାରା ନିଶ୍ଚୟ ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯାହାର ନିଶ୍ଚୟ ରୂପୀ ମୂଳଦୁଆ ପକ୍କା ହଟେ ତେବେ ସେ ସହଜ ଯୋଗୀ ନିର୍ମଳ ସ୍ୱଭାବ ଶୁଭ ଭାବନା ଯୁକ୍ତ ମନୋବୃତ୍ତି ଏବଂ ଆତ୍ମିକ ଦୃଷ୍ଟି ସମ୍ପନ୍ନ ଆତ୍ମା ହୋଇଥିବ। ତାଙ୍କର ଚାଲିଚଳନ ଏବଂ ଚେହେରାରୁ ସବୁ ସମୟରେ ସରଳତାର ଝଲକ ଅନୁଭବ ହୋଇଚାଲିବ। ତେଣୁ ପ୍ରତ୍ୟେକଙ୍କର ବିଶେଷତାକୁ ସ୍ମୃତିରେ ରଖି ପରସ୍ପର ପ୍ରତି ବିଶ୍ୱସ୍ତ ହୋଇ ରୁହ। ତେବେ ଅନ୍ୟମାନଙ୍କର କଥାର ଭାବ ଅର୍ଥାତ୍ ଉଦ୍ଦେଶ୍ୟ ବଦଳିଯିବ। ଓମ୍ ଶାନ୍ତି।